ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀନ ଏସିଆର ବଡ଼ ଟେଲିକମ୍ ଆଉ ଟେକ୍ ସମ୍ମିଳନୀ ଇଣ୍ଡିଆ ମୋବାଇଲ୍ କଂଗ୍ରେସକେ ଉଦ୍ଘାଟନ କରିବେ। ନୂଆଦିଲ୍ଲୀର ଯଶୋଭୂମି ସମ୍ମିଳନୀ କକ୍ଷନ ଚାରିଦିନ ତକ୍ ଏହି କାର୍ଯ୍ୟକ୍ରମ ହେବା। ପରିବର୍ତ୍ତନ ଲାଗି ଉଦ୍ଭାବନ କାର୍ଯ୍ୟକ୍ରମର ବିଷୟବସ୍ତୁ ରଖାଯାଇଛି। କାର୍ଯ୍ୟକ୍ରମଟି ଡିଜିଟାଲ୍ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରର ଆତ୍ମନିର୍ଭରତାକେ ତହକାବାର ସହିତ ଭିନ୍ ଭିନ୍ ବିଷୟଟି ଆଲୋଚନା କରାଯିବା, ଖାସକରି 6G ଇକୋସିଷ୍ଟମ, ସାଇବର ସୁରକ୍ଷା, ଉପଗ୍ରହ ଯୋଗାଯୋଗ, କୃତ୍ରିମ ବୁଦ୍ଧିମତା, ଟେଲିକମ୍ ଉତ୍ପାଦନ ବାଗିର ବିଷୟ ଉପରେ ଆଲୋଚନା ହେବା। ସମ୍ମିଳନୀଟି 7000 ଅଏତକା ବିଶ୍ୱସ୍ତରୀୟ ପ୍ରତିନିଧି, 1.5 ଲକ୍ଷ ଅଏତକା ପରିଦର୍ଶକ ଆଉ 400 ଅଏତକା ପ୍ରଦର୍ଶକ ଯୋଗଦେବେ ବୋଲି କୁହାଯାଉଛି। କାର୍ତ୍ତିକ ମାସର ହବିଷିଆଳି ବ୍ରତ ଓଡ଼ିଆ ଜାତିର ଧର୍ମୀୟ ଭାବନାର ବରକସ ଉଦାହରଣ ଆଏ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ପୁରୀ ବୃନ୍ଦାବତୀ ନିବାସ ହବିଷିଆଳି କେନ୍ଦ୍ରନ ଗଲାକାଲ କାର୍ତ୍ତିକ ବ୍ରତ 2025 ଉଦ୍ଘାଟନ କରିକରି ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍, ମା'ମାନଙ୍କର ସୁଖଦ ଆଉ ସୁରକ୍ଷିତ ବ୍ରତ ପାଳନ ସୁନିଶ୍ଚିତ କରବାରକେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ସେ ଅନୁସାରେ ସବୁ ବ୍ୟବସ୍ଥା ଶୃଙ୍ଖଳିତ ଭାବେ କରାଯାଉଛି ବୋଲି ଆଇନମନ୍ତ୍ରୀ କହିଛନ୍। କାର୍ଯ୍ୟକ୍ରମଟି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇକରି କହିଛନ୍, ରାଜ୍ୟ ସରକାର ଇ ବଛର ହବିଷ ବ୍ରତ ଲାଗି 3,30,00,000 ଟଙ୍କା ଖର୍ଚ୍ଚ କରାଯିବା ବୋଲି କହିଛନ୍। କାର୍ଯ୍ୟକ୍ରମଟି ପୁରୀ ସାଂସଦ ସମ୍ବିତ ପାତ୍ର ଆଉ ବିଧାୟକମାନେ ଯୋଗ ଦେଇଥିଲେ। ଆଜି ଭାରତୀୟ ବାୟୁସେନା ସ୍ଥାପନା ଦିବସ। ବ୍ରିଟିଶ ଶାସନ ସମେତ 1932 ଆଜିର ଦିନେ ଭାରତୀୟ ବାୟୁସେନା ସ୍ଥାପନା କରାଯାଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମେତ ଭାରତୀୟ ବାୟୁସେନାର କାମକେ ବହୁତ ପ୍ରଶଂସା କରାଯାଇଥିଲା। ସେ ସମେତ ଏହି ସଂସ୍ଥାର ନାଁ ରୟାଲ ଇଣ୍ଡିଆ ଏୟାରଫୋର୍ସ ଥିଲା। 1950 ଇତାର ନାଁ ବଦଲାଯାଇକରି ଇଣ୍ଡିଆନ୍ ଏୟାରଫୋର୍ସ ରଖାଯାଇଥିଲା। 1950 ଭାରତୀୟ ବାୟୁସେନା 4 ଯୁଦ୍ଧତେ ବଡ଼ ଭୂମିକା ନେଇଛି। ଦେଶର ପ୍ରତିରକ୍ଷା ସୁରକ୍ଷା ବ୍ୟବସ୍ଥାକେ ବରକସ କରବାଟା ଭାରତୀୟ ବାୟୁସେନାର ମୂଳ ଲକ୍ଷ୍ୟ ଆଏ। ୟୁଜିସି ନେଟ୍ December 2025 ପରୀକ୍ଷା ଲାଗି ପଞ୍ଜୀକରଣ ପ୍ରକ୍ରିୟା ଗଲାକାଲିଠାନୁ ମୂଲ ହୋଇଛି। ଆବେଦନକାରୀମାନେ ଅନ୍ଲାଇନ୍ ଜରି 7 November ତକ୍ ଆବେଦନ କରିପାରିବେ। 10-12 ତକ୍ ଫର୍ମ ସଂଶୋଧନ କରାଯିବା ବୋଲି ଜାତୀୟ ପରୀକ୍ଷା ସଂସ୍ଥା ଏନ୍ଟିଏ ତରଫ ବିଜ୍ଞପ୍ତି ତିଥି କୁହାଯାଇଛି। ଏ ବାବଦେ ଅଏତକା ସୂଚନା ଲାଗି ଏନ୍ଟିଏ ୱେବ୍ସାଇଟ୍ UGCNET.NTA.NIC.IN ପରୀକ୍ଷାର୍ଥୀମାନେ ଲଗ୍ଇନ୍ କରିପାରିବେ। କଟକ ସହରର ସ୍ଥିତି ସାମାନ୍ୟ ହେବାର ସହିତ ଶାନ୍ତି ଫେରିଛି। 13 ଥାନା ଇଲାକାନ ଲଗାଯାଇଥିବା 36 ଘଣ୍ଟିଆ କର୍ଫ୍ୟୁ କଟକଣା ଗଲାକାଲି ହଟାଯିବାର ସହିତ ଇଣ୍ଟରନେଟ୍ ସେବା ବିଲ୍ ସ୍ୱାଭାବିକ ହୋଇଛି। କର୍ଫ୍ୟୁ ସମେତ କେନ୍ସି ବିଲ୍ ଅପ୍ରୀତିକର ସ୍ଥିତି ଦେଖାନାଇଦେଇ ହେଲେ ବିଲ୍ ସ୍ଥିତି ଉପରେ ନଜର ରଖାଯାଇଛି। ସମ୍ବେଦନଶୀଳ ଜାଗାମାନଙ୍କେ ପୁଲିସର କଡ଼ା ପହରା ରହିଛି। ସୂଚନା ଅନୁସାରେ ଦୁର୍ଗାପୂଜା ଭସାଣୀ ବେଳେ ଗୋଷ୍ଠୀ ସଂଘର୍ଷ ଦେଖାଦେବାରୁ ପ୍ରଶାସନ ତରଫ କଟକଣା ଲଗାଯାଇଥିଲା। ବୁର୍ଲା ଭୀମସାରନ ଆଞ୍ଚଳିକ କର୍କଟ କେନ୍ଦ୍ର ଖୋଲିବାର ଲାଗି ରାଜ୍ୟ ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ବିଭାଗ ତରଫ 66,69,00,000 ଟଙ୍କା ମଞ୍ଜୁର କରାଯାଇଛି। ୟାଚିନି ଭୀମସାରନ 2 ମହଲା କୋଠାତି ଖାଲି କେମୋ ଆଉ ରେଡିଓଥେରାପି ବ୍ୟବସ୍ଥା ଅଛି। ଇତାର ଜାଗାନ 5 ମହଲା କୋଠା ତିଆରି କରାଯାଇକରି କ୍ୟାନ୍ସର ରୋଗୀମାନଙ୍କ ଲାଗି ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା କରାଯିବା। ଗୋଟେ କୋଠା ପରିସରନ ରୋଗୀମାନେ କେମୋ ଆଉ ରେଡିଓଥେରାପି ସହିତ ଅସ୍ତ୍ରୋପଚାର ବିଲ୍ କରାଯାଇପାରବା। ସେନ୍ତା ଅତ୍ୟାଧୁନିକ ପରୀକ୍ଷଣ ସୁବିଧା ସହିତ ପିଜି ପାଠ୍ୟକ୍ରମ ବିଲ୍ ଖୋଲାଯିବା ବୋଲି ଭୀମସାରର ସୁପରିଟେଣ୍ଡେଣ୍ଟ ପ୍ରଫେସର ଲାଲମୋହନ ନାୟକ କହିଛନ୍। ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି କଂଗ୍ରେସ ତାର ପ୍ରାର୍ଥୀ ଭାବେ ଆଦିବାସୀ ନେତା ଘାସିରାମ ମାଝୀଙ୍କ ନାଁ ଘୋଷଣା କରିଛି। ଗଲା ନିର୍ବାଚନଟି ଶ୍ରୀ ମାଝୀ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିକରି 2 ନମ୍ବରଠାରେ ରହିଥିଲେ। ଖୁବ୍ ଜଲ୍ଦି ବାକି ଦଳମାନେ ଭିଲ୍ ତାଙ୍କର ପ୍ରାର୍ଥୀ ଘୋଷଣା କରିବେ ବୋଲି ଜଣାପଡ଼ିଛି। ଦଶହରା ପୁନି ଅବସରରେ ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟର ଆଦିମ ଜନଜାତିଙ୍କର ଅଧିଷ୍ଠାତ୍ରୀ ଦେବୀ ମା' ସୁନାଦେଇଙ୍କର ବଛରକିଆ ଛତରଯାତ୍ରା ଗଲାକାଲି ହୋଇଯାଇଛି। ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଆଦିବାସୀମାନେ ପରମ୍ପରା ଅନୁସାରେ ମା'ଙ୍କର ପୂଜା କରବାର ଉତ୍ରୁ ମା' ସୁନାଦେଇ ନିଜର ପୀଠନୁ ଛତର୍ଥି ବିରାଜମାନ ହୋଇକରି ସୁନାବେଡ଼ା ଲିଙ୍ଗଭଟ୍ଟାଠାରେ ପହିଲା ପୂଜା ପାଇଥିଲେ। ତାର ଉତ୍ରୁ ଦେବୀ ସୁନାବେଡ଼ା ଗାଁ ବୁଲିକରି ଘରେ ଘରେ ପୂଜା ପାଇଥିଲେ। ମା'ଙ୍କର ଦର୍ଶନ ଲାଗି ରାଜ୍ୟ ଓ ରାଜ୍ୟ ବାହାରର ଭିନ୍ ଭିନ୍ ଜାଗାନୁ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଲାଗିଥିଲା। ପାଣିପାଗ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ପାଗ ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଏବେ 24 ଘଣ୍ଟା ଭିତରେ ରାଜ୍ୟର କେତେଟା ଜାଗାନ ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସମ୍ବଲପୁର ଝାରସୁଗୁଡ଼ା ବରଗଡ଼ ସୁନ୍ଦରଗଡ଼ ଦେବଗଡ଼ ସହିତ ରାଜ୍ୟର 20 ଜିଲ୍ଲାନ ଧୋକାଗଡ଼ି ସାଙ୍ଗେ ଘଡ଼ଘଡ଼ି ମାରିପାରେ ବୋଲି ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ସେଡ଼ ହୀରାକୁ ଜଲଭଣ୍ଡାରୁ 7 ଗେଟ୍ ଦେଇକରି ପାଣି ଛଡ଼ାଯାଉଛି। ସକାଳ 6 ବଜେ ତକ୍ ଜଲଭଣ୍ଡାରର ଜଳସ୍ତର 628.62 ଫୁଟ ରହିଛି। ଏଚଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବଜିକରି 2 ମିନିଟ୍ ଜୁହାର।